ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବାବଦେ ସମୀକ୍ଷା କରିଛନ୍। ମହିଳାମାନଙ୍କର ସୁରକ୍ଷା କ୍ଷେତ୍ରଟି ସରକାରଙ୍କର ଶୂନ୍ୟ ସହନଶୀଳ ନୀତିକେ ଆଧାର କରିକି ପୁଲିସ୍ ସବୁ ସମୟଥି ଆକ୍ସନ୍ ମୂର୍ତ୍ତି ରହିବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବାର ସହିତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଇତା ନିୟମିତ ତଦାରଖ କରୁନ୍ ବୋଲି ନିର୍ଦ୍ଦେଶ ଦେଇଛନ୍। ସାଧାରଣ ଲୋକେ ଯେନ୍ତା ସୁରକ୍ଷିତ ଅନୁଭବ କରିବେ ସେଥିଲାଗି ପୁଲିସ୍ ସବୁ ରକମର ଉପାୟ ଅପନାଉଛେ। ରାଜ୍ୟ ପୁଲିସ୍ ପଦବୀ ପୂରଣ କରିବାର ଲାଗି ଗୋଟିଏ ଖାସ୍ ପୁଲିସ୍ ନିଯୁକ୍ତି ବୋର୍ଡ ଗଠନ କରବାରକେ ବୈଠକଟି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍। ବୈଠକର ସୂଚନା ଅନୁସାରେ ଗଲା ବଛରେ ଭିତରେ 8,035 ଜଣ ନିଖୋଜ ମହିଳା ଆଉ 3,306 ଜଣ ଛୁଆଙ୍କୁ ଉଦ୍ଧାର କରାଯାଇଛି। ଗଲା 15 ବଛରର ରିପୋର୍ଟକେ ଦେଖିଲେ ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣଟି ରହିଛି ଆଉ ଅପରାଧ କମିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଗଲାକାଲି ରାଜଭବନଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କାମକାଜର ଅଗ୍ରଗତିର ସମୀକ୍ଷା କରିଛନ୍। ଯୋଜନାମାନଙ୍କର ଲାଭ ଫି ହିତାଧିକାରୀମାନଙ୍କର ପାଖେ ପହଞ୍ଚାବା ଲାଗି ରାଜ୍ୟପାଳ ଜୋର୍ ଦେଇଛନ୍। ଉନ୍ନୟନ ପ୍ରକଳ୍ପମାନଙ୍କର କାମ ସବୁ ଧାରି ସମୟଥି ସାରବାର ଲାଗି ନିର୍ଦ୍ଦେଶ ଦେବାର ସହିତ ପଞ୍ଚାୟତ ସଂଖ୍ୟା ବଢ଼ାବାର ଦିଗେ ଅନୁଧ୍ୟାନ କରବାରକେ ରାଜ୍ୟପାଳ ପରାମର୍ଶ ଦେଇଛନ୍। ସମୀକ୍ଷା ବୈଠକଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାର ସ୍ୱଚ୍ଛ ଶକ୍ତିର ଅଭିବୃଦ୍ଧି ଦିଗେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବା ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ କହିଛନ୍। ରାଜ୍ୟ ଅକ୍ଷୟ ଶକ୍ତି ଉତ୍ପାଦନ ଆଉ ସଂରକ୍ଷଣ ଖାସ୍ କରି ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ବାବଦ ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ ରାଜ୍ୟ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ବାବଦେ ଆଲୋଚନା କରିଛନ୍। ରାଜ୍ୟ ପାଇଲଟ୍ ଭିତ୍ତିଥି ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରବାରକେ ସରକାର ଯୋଜନା କରୁଛନ୍ ବୋଲି ବୈଠକଟି ବିଭାଗୀୟ ସଚିବ ସୂଚନା ଦେଇଥିଲେ। ଏହି ଅବସରରେ ବେଜିୟମ୍ କମ୍ପାନୀ ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମ୍ ଉପରେ ଉପସ୍ଥାପନା ଦେଇଥିଲା। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କଦମ ପଡ଼ିଆଠାରେ ବସୁନ୍ଧରା ଯୋଜନାଥି ହିତାଧିକାରୀମାନଙ୍କୁ ଜମି ପଟ୍ଟା ବାଣ୍ଟିଛନ୍। ରେଢ଼ାଖୋଲ ବ୍ଲକର 538 ଜଣ ଆଉ ନାକ୍ଟିଦେଉଲ ବ୍ଲକର 198 ଜଣଙ୍କୁ ପଟ୍ଟା ବାଣ୍ଟିକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
ସମସ୍ତଙ୍କୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ମିଶନ ମୋଡରେ ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ କରୁଛନ୍ତି। ଏବେ ରାଜସ୍ୱ ବିଭାଗର କଲମ ଟୁ କରେକ୍ସନ ପରେ ଜଣାଗଲା ଯେ ବହୁତ ଲୋକ ଅଛନ୍ତି ଯେଉଁମାନେ ଭୂମିହୀନ ନୁହନ୍ତି, କିନ୍ତୁ ପ୍ରକୃତିରେ ସେମାନଙ୍କ ପାଖରେ ଅଧା ଡିସିମିଲ ଗୋଟିଏ ଡିସିମିଲ ଜମି ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି। ଏବେ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି ଯେ ଯେଉଁମାନଙ୍କ ପାଖରେ 4 ଡିସିମିଲରୁ କମ୍ ଜମି ଅଛି ସେମାନଙ୍କୁ ମଧ୍ୟ ଭୂମିହୀନ ଭାବରେ ପରିଗଣନା କରିକି ଆମେ ଜମି ପଟ୍ଟା ଦେବୁ।
ଏହି ଅବସରରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲାପାଳ, ରେଢ଼ାଖୋଲ ଉପଜିଲ୍ଲାପାଳ ଆଉ ରାଜସ୍ୱ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ବିଶ୍ୱ ଅଙ୍ଗଦାନ ଦିବସ। ଇଥର ଏହି ଦିବସର ବିଷୟ ରହିଛି ଆହ୍ୱାନର ଉତ୍ତର ଦେବା। ଅଙ୍ଗଦାନ ଜରିଏ ବହୁତ ମୂଲ୍ୟବାନ ଜୀବନ ବଞ୍ଚାବା ଲକ୍ଷ୍ୟଟି ଫି ବଛର ଆଜିର ଦିନକେ ବିଶ୍ୱ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଉଛି। ଅଙ୍ଗଦାନ କ୍ଷେତ୍ରଟି ସାରା ପୃଥିବୀ ଭାରତ 3 ନମ୍ବରଠାରେ ରହିଥିବାର ବେଲ୍କି ପୂର୍ବାଞ୍ଚଳ ରାଜ୍ୟମାନଙ୍କ ଭିତରେ ଓଡ଼ିଶା ସବୁନୁ ଆଗାଡ଼େ ରହିଛି। ଏହାଦେ ସରକାରୀ ହସ୍ପିଟାଲ ଚିକିତ୍ସିତ ହେଉଥିବା ବ୍ରେନ୍ ଡେଡ୍ ରୋଗୀମାନଙ୍କର ଅଙ୍ଗଦାନ ଉପରେ ଜୋର୍ ଦିଆଯାଉଛି। ହୃତ୍ପିଣ୍ଡ, କିଡ୍ନି ଆଉ ଯକୃତ ବାଗିର ଜୀବନ ରକ୍ଷାକାରୀ ଅଙ୍ଗଦାନ ଲାଗି ରାଜ୍ୟ ସରକାର ସୁରଜ ପୁରସ୍କାର ଆଉ ଗାର୍ଡ ଅଫ୍ ଅନର୍ର ବ୍ୟବସ୍ଥା ପ୍ରଚଳନ କରିଛନ୍। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ଲାଗି ନୂଆପଡ଼ା ଜିଲ୍ଲାର ତୟାରୀ ମୂଲ ହୋଇଯାଇଛି। ଗଲାକାଲି ମା ଠାକୁରାଣୀ ମନ୍ଦିରନୁ ପୂଜା ହୋଇଥିବା ଧାନକେଡ଼କେ ପୂଜାରୀ ଘର ଘର ବୁଲିକରି ବାଣ୍ଟିଛନ୍। ତାର ଉତ୍ତରୁ ଆଜି ପରମ୍ପରା ଅନୁସାରେ ଖଡ଼ିଆଲ ରାଜପ୍ରସାଦ ଦରବାର ହଲ୍ର ନୂଆଖାଇ ଲାଗି ଲଗନ ଧାରିଜ କରାଯିବା। ବୌଦ୍ଧ ବ୍ଲକ ମହେଶ୍ୱରୀ ପିଣ୍ଡା ଗାଁର ହରଭର ତ୍ରିରଙ୍ଗା ଆଉ ସ୍ୱଚ୍ଛତା କାର୍ଯ୍ୟକ୍ରମ ହୋଇଯାଇଛି। ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିକି ତ୍ରିରଙ୍ଗା ଶୋଭାଯାତ୍ରାତି ସାମିଲ ହୋଇଥିଲେ। ଇତାର ଛଡ଼ା ମନ୍ତ୍ରୀ ଶ୍ରୀ ମହାପାତ୍ର ମନମୁଣ୍ଡାଠାରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଗଛ ଯୋଗାଇଥିଲେ। ଶୋଭାଯାତ୍ରାତି ଛାତ୍ରଛାତ୍ରୀ ସାମିଲ ହୋଇକରି ଦେଶାତ୍ମବୋଧ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦକ୍ଷିଣ ପଶ୍ଚିମ ଆଉ ତାର ପାଖର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ଆଜି ଗୋଟିଏ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ଆଇବା 5 ଦିନ ତ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ମାଲକାନଗିରି ଆଉ କୋରାପୁଟ ଜିଲ୍ଲାନ ଅତି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।